ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆଜିଠାରୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍ ଏବଂ ମାଳଦ୍ୱୀପକୁ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ. ପାକିସ୍ତାନ ବିମାନଗୁଡ଼ିକର ଭାରତର ଘରୋଇ ବାୟୁସୀମା ପ୍ରବେଶ ଉପରେ ଜାରି କଟକଣା 23 ତାରିଖ ପର୍ଯ୍ୟନ୍ତ ବୃଦ୍ଧି. ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ. ବାଂଲାଦେଶ ବିମାନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଖୁବ୍ ଶୀଘ୍ର ଭାରତରୁ ଯିବେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଦଳ. ଏବଂ ଭାରତ ଇଂଲଣ୍ଡ ମହିଳା 3ଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ 2-1 ଅକ୍ତିଆର କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍ ଏବଂ ମାଳଦ୍ୱୀପକୁ ଗସ୍ତରେ ଯାଉଛନ୍ତି. ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ଲଣ୍ଡନଠାରେ ପହଞ୍ଚବେ. ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ. ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଉଛନ୍ତି. ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ. ବ୍ରିଟେନ୍ରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବିକ୍ରମ କୁମାର ଦୋରାଇସ୍ୱାମୀ କହିଛନ୍ତି ଶ୍ରୀ ମୋଦିଙ୍କ ଏହି ଗସ୍ତ ଉଭୟ ଦେଶ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଭବିଷ୍ୟତରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାରେ ଏହା ମାର୍ଗ ଉନ୍ମୁକ୍ତ କରିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ସୂଚନା ଦେଇ ଲଣ୍ଡନରୁ ଆମ ପ୍ରତିନିଧି କହିଛନ୍ତି,
इसे एक महत्वाकांक्षी दस्तावेज बताते हुए श्री दोरैस्वामी ने कहा कि मुक्त व्यापार समझौता भविष्य की संभावनाओं पर केंद्रित एक नए साझेदारी का निर्माण करेगा। उन्होंने कहा कि प्रधानमंत्री मोदी दोनों देशों के बीच संबंधों के प्रति अत्यंत प्रतिबद्ध हैं और इसे आगे ले जाना चाहते हैं। मुक्त व्यापार समझौते पर हस्ताक्षर से न केवल द्विपक्षीय आर्थिक संबंध मजबूत होंगे बल्कि यह भविष्य में भारत के लिए अन्य विकसित देशों के साथ ऐसे और समझौते करने का एक प्रमुख कारक भी बन सकता है। राजेश बाली, आकाशवाणी समाचार, लंदन।
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କିଙ୍ଗ୍ ଚାର୍ଲସ୍ ତୃତୀୟଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହା ବ୍ରିଟେନ୍କୁ 4ର୍ଥ ଗସ୍ତ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 25 ତାରିଖରୁ ପ୍ରଧାନମନ୍ତ୍ରୀ 2 ଦିନିଆ ମାଳଦ୍ୱୀପକୁ ଗସ୍ତରେ ଯିବେ। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯିବା ସହ ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଜାତୀୟ ସିକିଲ୍ ସେଲ୍ ମିଶନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 6 କୋଟି ଲୋକଙ୍କର ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଲୋକଙ୍କ ମଧ୍ୟରେ 2,15,000 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 16 ଲକ୍ଷରୁ ଅଧିକ ସିକିଲ୍ ସେଲ୍ ରୋଗ ବାହକ ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଉତ୍ତରାଖଣ୍ଡ ସମେତ ବିଭିନ୍ନ ରାଜ୍ୟରେ ପରୀକ୍ଷଣକୁ ଅଧିକ ତ୍ୱରାନ୍ୱିତ କରାଯାଇଥିଲା। ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟରେ ଚିହ୍ନଟଙ୍କ ମଧ୍ୟରେ ଅଧିକ ଥିବା 2023 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସିକିଲ୍ ସେଲ୍ ରୋଗ ନିରାକରଣ ମିଶନ ଉଦ୍ଘାଟନ କରିଥିଲେ। 2047 ସୁଦ୍ଧା ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ଲକ୍ଷ୍ୟ ନେଇ ଏହି ମିଶନକୁ କାର୍ଯ୍ୟକାରୀ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ପାକିସ୍ତାନ ବିମାନଗୁଡ଼ିକର ଭାରତର ଘରୋଇ ବାୟୁସୀମା ପ୍ରବେଶ ଉପରେ କଟକଣାକୁ 23 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମାହୁଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ସମୟସୀମା ବୃଦ୍ଧି ନେଇ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି। ଭାରତୀୟ ବିମାନଗୁଡ଼ିକର ପାକିସ୍ତାନ ବାୟୁସୀମା ପ୍ରବେଶ ଉପରେ କଟକଣା ଜାରି ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଥିଲା। ପାକିସ୍ତାନ ମଧ୍ୟ ଏହାର କଟକଣାକୁ ଆସନ୍ତା ମାସ 24 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏପରିକି ଆଜିଠାରୁ 25 ତାରିଖ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସୀମାରେ ରାଜସ୍ଥାନରେ ହେବାକୁ ଥିବା ଭାରତୀୟ ବାୟୁସେନା ଅଭ୍ୟାସ ପାଇଁ ଏୟାରମ୍ୟାନ୍ଙ୍କୁ ନୋଟିସ୍ ଜାରି କରାଯାଇଛି। ଏହି ପ୍ରମୁଖ ସାମରିକ ଅଭ୍ୟାସ ବାରମେରରୁ ଯୋଧପୁର ପର୍ଯ୍ୟନ୍ତ ଜାରି ରହିବ ବୋଲି ବାୟୁସେନା ସୂଚନା ଦେଇଛି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ପ୍ରଭାବିତ ପରିବାରକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ଉତ୍ସର୍ଗୀକୃତ ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ରାଜ୍ୟପାଳ ମନୋଜ ସିହ୍ନା ଏହାକୁ ଶୁଭାରମ୍ଭ କରିବା ସହ କହିଛନ୍ତି, ଏଭଳି ପଦକ୍ଷେପ କେନ୍ଦ୍ରଶାସିତ ଅଞ୍ଚଳରେ ଆତଙ୍କବାଦର ଶିକାର ହୋଇଥିବା ଲୋକଙ୍କୁ ରିଲିଫ୍ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ ସହାୟକ ହେବ। ଜିଲ୍ଲାବାରୀ ତଥ୍ୟକୁ ଏଥିରେ ସାମିଲ କରାଯିବା ସହ ରିଲିଫ୍ ପ୍ରଦାନକୁ ସମୀକ୍ଷା କରିବାରେ ଏହା ଉପଯୋଗ ହୋଇପାରିବ। ପୀଡ଼ିତଙ୍କୁ ଆର୍ଥିକ ସହାୟତା, ଅନୁକମ୍ପାମୂଳକ କ୍ଷତିପୂରଣ ରାଶି ଆଦିବାସୀ ଏବଂ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ସ୍ୱଚ୍ଛତା ଏବଂ ସମୟୋଚିତ ସହାୟତା ଉପରେ ରାଜ୍ୟପାଳ ଶ୍ରୀ ସିହ୍ନା ଗୁରୁତ୍ୱ ଆରୋପ କରିଛନ୍ତି। ବିଚାରାଧୀନ ଥିବା ଦାବିଗୁଡ଼ିକ ପାଇଁ ଜାମ୍ମୁ ଏବଂ କାଶ୍ମୀରରେ ପୃଥକ୍ ପୃଥକ୍ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ଆଜିର ଦିବସରେ ପ୍ରଥମେ ରେଡିଓ ପ୍ରସାରଣକୁ ସ୍କରଣ କରିବା ସହ ଅଲ୍ ଇଣ୍ଡିଆ ରେଡିଓର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ July 23 ପାଳନ କରାଯାଇଥାଏ। ଦେଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଏ ସମ୍ପର୍କରେ ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ କହିଛନ୍ତି,
आज के डिजिटल युग में जहाँ की सूचनाओं की बाढ़ है, वहाँ रेडियो की ही एक साफ मानवीय आवाज है जो कि अपना संदेश दूर दूर तक गांव गांव तक पहुँचा रही है। क्योंकि जहाँ भी ये आवाज़ पहुँचती है, चाहे वहाँ पर इंटरनेट कनेक्टिविटी है अथवा नहीं, जिसे जुड़ना है वो उसे जुड़ना चाहता है और उसे समझना चाहता है। आकाशवाणी की 90 वर्ष की यह यात्रा किसी वट वृक्ष की तरह रही है, जिसकी जड़ें इतिहास में हैं और शाखाएं हमारे सपनों की तात विस्तार पा रही हैं। 90 वर्ष की में आकाशवाणी ने जो कुछ रचा वह एक प्रसारण नहीं है बल्कि एक संस्कृति की तरह है।
ଜାତୀୟ ପ୍ରସାରଣ ଦିବସ ପାଳନ ଅବସରରେ ପ୍ରସାର ଭାରତୀର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଆଜିର ଦିବସରେ ଆମେ ଆକାଶବାଣୀର 90ତମ ବାର୍ଷିକୀ ପାଳନ କରୁଛେ। ଆସନ୍ତା 2027 July 23 ରେଡିଓ ପ୍ରସାରଣର ଶତବାର୍ଷିକୀ ପାଳନ କରାଯିବ। ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଆକାଶବାଣୀ ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର କହିଛନ୍ତି, ଆଜିର ଦିବସରେ ଭାରତ ଏହାର ପ୍ରଥମ ପ୍ରସାରଣକୁ ସ୍କରଣ କରୁଛି। ଭବିଷ୍ୟତ ପ୍ରସାରଣ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉପରେ ଏହି ଦିବସ ପାଳନ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ଡକ୍ଟର ଗୌର କହିଛନ୍ତି। ବାଂଲାଦେଶ ବିମାନ ଦୁର୍ଘଟଣାରେ ଆହତଙ୍କର ଚିକିତ୍ସା ପାଇଁ ଖୁବ୍ ଶୀଘ୍ର ଭାରତରୁ ପୋଡ଼ିଯାଇଥିବା ରୋଗୀଙ୍କ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କର ଏକ ଦଳ ଢାକା ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଢାକା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଡାକ୍ତର ଏବଂ ନର୍ସଙ୍କର ଏହି ଦଳ ସେଠାରେ ପହଞ୍ଚ ଆହତଙ୍କର ଚିକିତ୍ସା ପରିସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକ ପଡ଼ିଲେ ଭାରତରୁ ଅଧିକ ଚିକିତ୍ସା ଏବଂ ବିଶେଷଜ୍ଞ ଡାକ୍ତରଙ୍କ ସହାୟତା ପାଇଁ ସୁପାରିଶ କରିପାରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତୀୟ ନୌସେନା ପକ୍ଷରୁ ନୂଆଦିଲ୍ଲୀଠାରେ ଆଜି ଏକ ଦିନିକିଆ ଜାହାଜ ନିର୍ମାଣ ସମ୍ମିଳନୀ ଆୟୋଜନ କରାଯାଉଛି। ଜାହାଜ ନିର୍ମାଣ ସହିତ ଜଡ଼ିତ ବିଭିନ୍ନ ଦିଗ ଉପରେ ସମନ୍ୱିତ ଏବଂ ବିକାଶ ଆଧାରିତ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଶିଳ୍ପୋଦ୍ୟୋଗୀ, ଭାରତୀୟ ନୌସେନାର ପ୍ରତିନିଧି, ସରକାରୀ ଅଧିକାରୀ ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ଅଂଶୀଦାର ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ଉପଯୋଗ ନେଇ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା ଅନୁଷ୍ଠିତ ହେବ। ଜାହାଜ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ଏବଂ ବିଶ୍ୱସ୍ତରୀୟ ମାନକ ପୂରଣ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ଜଣାପଡ଼ିଛି। ଗାଜାର ଦେଇର ଆଲବାଲାହାରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କର୍ମଚାରୀଙ୍କ ବାସଭବନ ଏବଂ ମୁଖ୍ୟ ଗୋଦାମ ଇସ୍ରାଏଲ ଆକ୍ରମଣ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO କହିଛି। ଏହାର ରିପୋର୍ଟରେ ମାନବିକ ସହାୟତାକୁ ଏହା ବିପଦରେ ପକାଉଛି ବୋଲି WHO ଉଲ୍ଲେଖ କରିଛି। ଏହି ବାସଭବନଗୁଡ଼ିକ ଉପରେ 3 ଆକ୍ରମଣ ହୋଇଛି, ଫଳରେ ସେଠାରେ ଅଗ୍ନିକାଣ୍ଡ ଏବଂ ଗୁରୁତର କ୍ଷୟକ୍ଷତି ହୋଇଛି। ଇସ୍ରାଏଲ ସେନା ସେଠାକାର କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା କରିଥିବା ଜଣାପଡ଼ିଛି। WHO ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆହ୍ୱାନ ଦେଇଛି। ଭାରତ ଇଂଲଣ୍ଡ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଚେଷ୍ଟର୍ଲି ଷ୍ଟ୍ରିଟ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡକୁ ଭାରତ 13 ପରାସ୍ତ କରିଛି। ଏଥିସହ ସିରିଜ୍କୁ 2-1 ଅକ୍ତିଆର କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ନିର୍ଦ୍ଧାରିତ 50 ଓଭରରେ 5 ବିନିମୟରେ 318 ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ 84 ବଲ୍ରୁ 102 ସଂଗ୍ରହ କରିଥିଲେ। 319 ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 49 ଓଭର ଏବଂ 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 305 ସଂଗ୍ରହ କରିଥିଲା। ଭାରତ ପକ୍ଷରୁ କ୍ରାନ୍ତି ଗୌଡ଼ 6 ୱିକେଟ୍ ଅକ୍ତିଆର କରିଥିଲେ। ହରମନପ୍ରୀତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ୍ ଦି ସିରିଜ୍ ଘୋଷଣା କରାଯାଇଛି। ପୁରୁଷ କ୍ରିକେଟ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳାଯିବ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ଚଳିତ ସିରିଜ୍ରେ ଭାରତ ଏପର୍ଯ୍ୟନ୍ତ 1-2 ପଛୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆଜିଠାରୁ ଆସନ୍ତା 26 ପର୍ଯ୍ୟନ୍ତ ବ୍ରିଟେନ୍ ଏବଂ ମାଳଦ୍ୱୀପକୁ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ପାକିସ୍ତାନ ବିମାନଗୁଡ଼ିକର ଭାରତର ଘରୋଇ ବାୟୁସୀମା ପ୍ରବେଶ ଉପରେ ଜାରି କଟକଣାକୁ 23 ପର୍ଯ୍ୟନ୍ତ ବୃଦ୍ଧି। ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ଭାରତ ଇଂଲଣ୍ଡ ମହିଳା 3-2 ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ 2-1 ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା।